ଗଳ୍ପ ଅଦୃଶ୍ୟ ବିଶ୍ୱ ନିର୍ମାତା। ଏହି ଗଳ୍ପ ଉପନିଷଦ କଥା ଆଧାରରେ ରଚିତ। ଗାଳ୍ପିକ କୃଷ୍ଣଚନ୍ଦ୍ର କର। ବିଶ୍ୱ ଅତି ବିଶାଳ ବିଚିତ୍ର। ଏହି ବିଶାଳ ବିଶ୍ୱର ନିର୍ମାତା କିଏ ଏହା ଜାଣିବାକୁ ଆଦି ଯୁଗର ଋଷିମାନେ ବହୁକାଳ ଚିନ୍ତା କଲା ପରେ ଧ୍ୟାନ ବଳରେ ଯେଉଁ ମହାଜ୍ୟୋତିର୍ମୟ ବିରାଟ ପୁରୁଷଙ୍କୁ ମନ ମଧ୍ୟରେ ଦର୍ଶନ କରିପାରିଥିଲେ ତାହାଙ୍କୁ ସୃଷ୍ଟିର ରଚୟିତା ବିଶ୍ୱର ଦେବତା ବୋଲି ସ୍ଥିର କଲେ। ତାଙ୍କର ଆଦି ନାହିଁ କି ଅନ୍ତ ନାହିଁ, ଅଥଚ ସେ ସବୁ ସ୍ଥାନରେ ବିଦ୍ୟମାନ। ତାଙ୍କର କୌଣସି ଆକାର ନାହିଁ, ଅଥଚ ସେ ଦେଖାଯାଇପାରନ୍ତି। ଋଷିମାନେ ସେହି ବିଶ୍ୱ କାରିଗର ବିରାଟ ପୁରୁଷଙ୍କ ନାମ ଦେଇଥିଲେ ବ୍ରହ୍ମ। ଏହି ବିଶ୍ୱ ନିର୍ମାତା ବ୍ରହ୍ମ କ'ଣ, ଏ ବିଷୟରେ ଥରେ ପାଞ୍ଚ ଜଣ ଋଷିପୁତ୍ରଙ୍କ ମଧ୍ୟରେ ତର୍କ ପଡ଼ିଲା। ସେମାନଙ୍କର ନାମ ଥିଲା ସତ୍ୟଯଜ୍ଞ, ଜନ, ବୁଡ଼ିଳ, ଇନ୍ଦ୍ରଦ୍ୟୁମ୍ନ ଓ ପ୍ରାଚୀନ ଶାଳ। ସେମାନେ ଅତ୍ୟନ୍ତ ବିଦ୍ୱାନ ଥିବାରୁ ଆପଣା ଆପଣା ଭିତରେ ନାନା ଭାବରେ ବିଚାର ଓ ଆଲୋଚନା କଲେ, ମାତ୍ର କୌଣସି ସିଦ୍ଧାନ୍ତରେ ଉପନୀତ ହୋଇପାରିଲେ ନାହିଁ। ଶେଷରେ ଜନ କହିଲେ, ଆମ ଦ୍ୱାରା ଏ କଠିନ ବିଷୟର ମୀମାଂସା ହୋଇପାରିବ ନାହିଁ, ଚାଲ ଋଷି ଉଦ୍ଦାଳକଙ୍କ ପାଖକୁ ଯିବା। ଅନେକ ଲୋକଙ୍କ ମୁହଁରୁ ମୁଁ ଶୁଣିଛି ସେ ବ୍ରହ୍ମଙ୍କୁ ଉପାସନା କରନ୍ତି, ତାଙ୍କୁ ପଚାରିଲେ ସେ ନିଶ୍ଚୟ ଆମର ସନ୍ଦେହ ମୋଚନ କରିପାରିବେ। ଆମର ଏଠାରେ ଏତେ ଆଲୋଚନା କରି କିଛି ଲାଭ ନାହିଁ। ପ୍ରସ୍ତାବଟି ଅନ୍ୟ ଚାରିଜଣ ବନ୍ଧୁଙ୍କ ମନକୁ ବେଶ ପାଇଲା। ତହୁଁ ସମସ୍ତେ ମିଶି ଉଦ୍ଦାଳକ ଋଷିଙ୍କ ଆଶ୍ରମକୁ ଗମନ କଲେ। ପଥରେ ଗଲାବେଳେ ସେମାନେ ଅରଣ୍ୟରୁ ଏକ ଗୁଚ୍ଛ ଲେଖାଏଁ ଯଜ୍ଞକାଷ୍ଠ ସଂଗ୍ରହ କରି ତାହାକୁ ହସ୍ତରେ ଧରି ଚାଲିଲେ। ଋଷି ବା ଗୁରୁଙ୍କ ପାଖକୁ ଯିବାକୁ ହେଲେ ସଙ୍ଗରେ ଏପରି କାଷ୍ଠଗୁଚ୍ଛ ନେବା ସେ କାଳର ଏକ ବିଧିବଦ୍ଧ ପ୍ରଥା ଥିଲା। ଏଭଳି ପ୍ରଥା ନିରର୍ଥକ ନୁହେଁ, ଏହାର ଅର୍ଥ ଅଛି। ଗୁରୁଙ୍କୁ ସେବା କରିବାର ମନୋଭାବ ପ୍ରବଳ ନଥିଲେ ବିଦ୍ୟାଲାଭ ହୁଏ ନାହିଁ, ଏହା ସେ ଯୁଗର ପ୍ରତ୍ୟେକ ଶିଷ୍ୟ ବିଶ୍ୱାସ କରୁଥିଲେ। ଋଷିମାନଙ୍କ ଆଶ୍ରମରେ ଅହୋରାତ୍ର ଯଜ୍ଞକୁଣ୍ଡରେ ଅଗ୍ନି ଜଳୁଥାଏ, ସେଥିପାଇଁ ପ୍ରଚୁର କାଷ୍ଠ ଆବଶ୍ୟକ ହୁଏ। ଶିଷ୍ୟମାନେ ଯେଉଁ ଯଜ୍ଞକାଷ୍ଠ ନିଅନ୍ତି ତାହା ସେ ଅଗ୍ନି ପ୍ରଜ୍ୱଳନରେ ବ୍ୟବହୃତ ହୋଇଥାଏ। ଶିକ୍ଷାର୍ଥୀମାନଙ୍କର ଏହି କାର୍ଯ୍ୟ ଗୁରୁଙ୍କୁ ସେବା କରିବାର ଏକ ନିଦର୍ଶନ ବ୍ୟତୀତ ଆଉ କିଛି ନଥିଲା। ଆଶ୍ରମର ଶିଷ୍ୟଗଣ ମଧ୍ୟ ପ୍ରତ୍ୟହ ବନ ମଧ୍ୟରୁ ଏହି ଯଜ୍ଞକାଷ୍ଠ ଆହରଣ କରୁଥିଲେ। ପଞ୍ଚ ଋଷିକୁମାର ଏହି ଚିରାଚରିତ ପବିତ୍ର ବିଧି ଅନୁଯାୟୀ ଯଜ୍ଞକାଷ୍ଠ ହସ୍ତରେ ଉଦ୍ଦାଳକ ଋଷିଙ୍କ ସମୀପବର୍ତ୍ତୀ ହେଲେ। ଜ୍ଞାନ ପିପାସୁ ଋଷିପୁତ୍ରମାନଙ୍କୁ ଏପରି ଆସିବାର ଦେଖି ସର୍ବଜ୍ଞ ଉଦ୍ଦାଳକ ସେମାନଙ୍କର ମନୋଗତ କଥା ବେଶ ଜାଣିପାରିଲେ। ସେମାନଙ୍କୁ ଆଶୀର୍ବାଦ କରି କହିଲେ, ହେ ଋଷିପୁତ୍ର ବୃନ୍ଦ, ତୁମେମାନେ ଯେଉଁ କାରଣରୁ ମୋ ନିକଟକୁ ଆସିଅଛ ମୁଁ ତାହା ହୃଦୟଙ୍ଗମ କରିସାରିଛି, ମାତ୍ର ଦୁଃଖର କଥା ବହୁ ଚେଷ୍ଟା ସତ୍ତ୍ୱେ ମୁଁ ଆଜି ପର୍ଯ୍ୟନ୍ତ ବ୍ରହ୍ମଙ୍କୁ ଠିକ୍ ଭାବରେ ଜାଣିପାରିଲି ନାହିଁ। ଏପରି ସ୍ଥଳେ ତୁମମାନଙ୍କୁ ତାଙ୍କ ବିଷୟରେ ମୁଁ କି ଶିକ୍ଷା ଦେବି। ଅତି ସରଳ ଭାବରେ ମୁଁ ସ୍ୱୀକାର କରୁଛି ତୁମମାନଙ୍କୁ ଶିକ୍ଷା ଦେବାର କ୍ଷମତା ମୋର ନାହିଁ। କେକ ଦେଶର ରାଜା ଅଶ୍ୱପତି ହିଁ ପ୍ରକୃତ ବ୍ରହ୍ମଜ୍ଞାନୀ, ବିଶ୍ୱ ଦେବତାଙ୍କର ସେ ପୂର୍ଣ୍ଣ ରୂପେ ଉପଲବ୍ଧି କରିପାରିଛନ୍ତି। ତୁମମାନଙ୍କର ଯେତିକି ଆଗ୍ରହ ତାହେଲେ ଚାଲ ମୁଁ ତୁମମାନଙ୍କୁ ତାଙ୍କ ନିକଟକୁ ନେଇଯିବି। ସେ ଇଚ୍ଛା କଲେ ବ୍ରହ୍ମଙ୍କର ବିଷୟ ଅତି ପ୍ରାଞ୍ଜଳ ଭାବରେ ବୁଝାଇ ଦେଇ ତୁମମାନଙ୍କର ମନର ପିପାସା ମେଣ୍ଟାଇ ଦେବେ। ଋଷିକୁମାରମାନେ ଏହା ଶୁଣି ଅତ୍ୟନ୍ତ ଆନନ୍ଦିତ ହେଲେ। ସେ ଦିନଟି ଋଷିଙ୍କ ଆଶ୍ରମରେ ଅବସ୍ଥାନ କରି ଗୁରୁ ସେବାରେ ନିଜ ନିଜକୁ ନିୟୋଜିତ କଲେ। ପରଦିନ ପ୍ରତ୍ୟୁଷରେ ଉଦ୍ଦାଳକ ସେହି ପଞ୍ଚ ଋଷିପୁତ୍ରଙ୍କୁ ସାଙ୍ଗରେ ଘେନି ରାଜା ଅଶ୍ୱପତିଙ୍କ ନିକଟକୁ ଯାତ୍ରା କଲେ। ସୁସଜ୍ଜିତ ପ୍ରକାଣ୍ଡ ଯଜ୍ଞମଣ୍ଡପ, ଚାରିଦିଗରେ ଚାରୋଟି ତୋରଣ, ଉପରେ ଚିତ୍ର ବିଚିତ୍ର ନାନା ପ୍ରକାର ଚନ୍ଦ୍ରାତପ, ତଳେ କ୍ଷୁଦ୍ର ବୃହତ୍ କେତେକ ବେଦୀ, ବିଭିନ୍ନ ପାର୍ଶ୍ୱରେ ଋଷି ରାଜା ଦର୍ଶକ ପ୍ରଭୃତିଙ୍କ ପାଇଁ ସ୍ୱତନ୍ତ୍ର ଭାବନେ ଆସନ ନିର୍ଦ୍ଧାରିତ। ଏ ସମସ୍ତର ମଧ୍ୟଭାଗରେ ଯଜ୍ଞକୁଣ୍ଡ। ଉତ୍ସବର ଆଡ଼ମ୍ବରରେ ସ୍ଥାନଟି ଅତି ରମଣୀୟ ଦେଖାଯାଉଥାଏ। ବିବିଧ ସୁରମ୍ୟ ପୁଷ୍ପମାଳା ଓ ଯଜ୍ଞହବିର ସୌରଭରେ ଚତୁର୍ଦିଗ ଆମୋଦମୟ ହୋଇଉଠୁଥାଏ। ରାଜର୍ଷି ଅଶ୍ୱପତି ଏହି ବିରାଟ ଯଜ୍ଞଟିର ଆୟୋଜନ କରିଥାନ୍ତି। ସେ କାଳରେ ଏହି ପ୍ରକାର ଯଜ୍ଞାନୁଷ୍ଠାନ ଈଶ୍ୱରଙ୍କୁ ଉପାସନା ଦ୍ୱାରା तृप्त करिवार एक पंथा थिला। लोके स्वहस्तरे यज्ञवेदी प्रस्तुत करुथिले, ताहा उपरे नाना रंगर नाना ढंगर झोटी एवं कोटिकमर चित्र अंकित होई सूक्ष्मतम हस्तशिल्पर जीवंत प्रमाण देउथिले। से समय को ज्यामितिर उद्भावन होइनथिला सत, मात्र शिल्पीमानंक चित्र रचनारु प्रतियमान हुए जे कठिन कठिन ज्यामितिक चित्र अंकनर नियम सेमानंकु जणाथिला। अग्निंकु तत्कालीन लोके अति पवित्र मन करुथिले, जेते पूजा द्रव्य से समस्त अग्निंकु समर्पित हेउथिला। लोकमानंकर विश्वास थिला अग्नि से सबु द्रव्य नै परमेश्वरंक निकटरे पहुंचाइ देउथिले। जेउ पुरोहित माने यज्ञ कार्य करुथिले सेमानंकु होता कहा जाउथिला। यज्ञवेदीर चारिधारे बसी होता माने उच्च स्वर रे अनर्गल भावे मंत्र पढ़ुले, एवं घृत जब पायस पिष्टक आदि बहुविध पूजा सामग्री से ही अग्निगर्भरे निक्षेप करुले। सेमानंक पार्श्वरे बसी ब्राह्मणगण वेदगान करुले। यज्ञमंडपर अन्य एक पार्श्वरे ऋषि मानंकर सभा बसुथिला। सेठारे वेद उपनिषद आदिर आलोचना और तर्क वितर्क चालुथिला। आमंत्रित जेते राजा महाराज राज्यर जेते गुणी विद्वान पंडित व्यक्ति समस्ते ताहा खूब मनोयोग सहकारे शुणुथंती। एणे यज्ञकर्ता राजा अगणित धनरत्न संख्या व्यतीत गाभी निज हस्तरे दान करुथिले। पुणी दिन दुखी अतिथि भिक्षुंक पाई अहर्निश खाद्य भंडार मुक्त रहुथिला। अश्वपतिंक यज्ञशाळारे ठीक एही नियमरे समस्त व्यवस्था होइथिला। यथा समयरे उद्दालक पंच ऋषि कुमारंक गहणरे सेठारे उपगत हेले। सेमानंकु देखि राजर्षि महासमादररे अभ्यर्थना करिनेले एवं यथोचित सत्कार परे विनम्र भावरे कहिले, मु एही यज्ञटी आरंभ करियछि। एही समयरे जे आपण माने आसिछंती एहा मोर परम सौभाग्य। मोर एही यज्ञटी शेष हेबा पर्यंत आपण माने दयाकरी एठारे अवस्थान करंतु। यज्ञ उद्यापित हेबा बेले मु प्रत्येक होतांकु जेतिकी धनरत्न देबी, आपण मानंकु प्रत्येकंकु मध्य सेही परिमाणर धनरत्न देई संतुष्ट करिबी। एहा शुणी ऋषिपुत्र माने उत्तर देले, महाराज कौनसी धन सम्पद लालसारे आमे आसिनाहुँ, आसीछु विश्व देवता ब्रह्मंक विषयरे आपणक निकटरु जानिबा लागि। कृपा बही सेही अमूल्य शिक्षा संपद दे आम मानकर आशा को चरितार्थ करंतु। निर्लोभ ऋषि कुमार मानकर सात्विक मनोवृत्ति देखि अश्वपति अत्यंत प्रीत हेले। सेमाने विश्व स्रष्टांक विषयरे ज्ञान अर्जन करिबाकु जे यथार्थरे उपयुक्त एहा तांकर विश्वास हेला। तेणु से कहिले, खूब आनंदर कथा, आपण माने ताहले अपेक्षा करंतु। यज्ञ कार्यर दायित्वरु मु मुक्त हेबा संगे संगे आपणकु शक्ति मते ब्रह्म विषयरे शिक्षा देबी। महासमारोहरे यज्ञ समापित हेला। तत्पर दिवस सत्यज्ञ जन बुडिल इंद्रद्युम्न और प्राचीनशाल प्रत्येक यज्ञ काष्ट हस्तरे घेनी अश्वपतिंक निकटरे उपस्थित हेले। राजर्षि सेमानंकु बसिबाकु आसन देसारि पचारले, आपण माने किए कि भावरे विश्वदेवता ब्रह्मंकु उपासना करंती जण जण होई कुहंतु। सर्वप्रथमे प्राचीन साळ कहिले, मु स्वर्ग को ब्रह्म बोली उपासना करे। जन कहिले, मु वायु को ब्रह्म रूपे भजन करे। इंद्रद्युम्न कहिले, मु आकाश को। बुडिल कहिले, मु जल को। सत्यज्ञ कहिले, मु सूर्य को। राजर्षि सर्वशेषरे उद्दालकंकु पचारिबारु से कहिले, एही पृथ्वी मध्यरे ही मु ब्रह्मंकु उपासना करे। अश्वपति सबु कथा सुनि सारिबा परे धीर स्वरें बुझाइले, आपण माने जेपरि भावरे उपासना करुछंती ताहा भूल बोली मु कहिपारिबि नाही। प्रकृतरे ब्रह्मंकर आकार नाही, तेणु तांक विषयरे कल्पना करिबा बड़ दुरुह। विश्व स्रष्टा सेही विराट पुरुषंकर विराटत्व कथा चिंता करिबाकु गले अनंत आकाश बा सागरर छवि स्वतः सम्मुखरे नाची उठे। तांकर सर्वव्यापकता विषय भाविले दिगंत व्यापी वायु मन को आसीबा स्वाभाविक। सेही ज्योतिर्मयंक कथा ध्यान करि बसिले तेजस्कर सूर्यमूर्ति मन गगनरे हठात प्रकाशित हुए। तांकर परम रमणीय रूपकु चक्षुमुदी भाविले विचित्र धरणी बा सुंदर स्वर्गराज्यर चित्र हृदय अंकित हो जाए। तेणु ब्रह्मंकु धारणा करिबा पाई आपण माने जो पथ अवलम्बन करिछंती ताहा साधनार प्रथम सोपान। ମାତ୍ର ସାଗର, ଆକାଶ, ପବନ, ସୂର୍ଯ୍ୟ, ପୃଥିବୀ, ସ୍ୱର୍ଗ ଏ କେହି ବ୍ରହ୍ମ ନୁହନ୍ତି। ଅଥଚ ଏହି ସମସ୍ତ ମଧ୍ୟରେ ବ୍ରହ୍ମ ବିଦ୍ୟମାନ। ପ୍ରକୃତରେ ଏହି ବିରାଟ ପ୍ରକୃତି ସେହି ଅଦୃଶ୍ୟ ବିରାଟ ପୁରୁଷଙ୍କର ଗୋଟିଏ ଦୃଶ୍ୟମାନ ଚିତ୍ରପଟ। ଏତେ ସହଜ ସରଳ ଭାଷାରେ ଓ ନିର୍ମଳ ସୁନ୍ଦର ଭାବରେ ରାଜଶ୍ରୀ ଅଶ୍ୱପତି ବୁଝାଇଥିଲେ ଯେ କି ଋଷି ଏବଂ ଋଷିପୁତ୍ରଗଣ ସମସ୍ତେ ବ୍ରହ୍ମଙ୍କ ବିଷୟରେ ଏକ ସୁସ୍ପଷ୍ଟ ଧାରଣା ପାଇପାରିଲେ। ଏତେଦିନେ ସେମାନଙ୍କ ମନରେ ପ୍ରଶ୍ନ ସମାହିତ ହେଲା। ପ୍ରଫୁଲ୍ଲ ଚିତ୍ତରେ ସେମାନେ ଅଶ୍ୱପତିଙ୍କୁ କୃତଜ୍ଞତା ଜଣାଇ ନିଜ ନିଜ ବାସସ୍ଥାନକୁ ପ୍ରତ୍ୟାବର୍ତ୍ତନ କଲେ। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଉପନିଷଦର ଗଳ୍ପ ଅଦୃଶ୍ୟ ବିଶ୍ୱନିର୍ମାତା, ଗାଳ୍ପିକ କୃଷ୍ଣଚନ୍ଦ୍ର କର। ରହିଲୁ, ନମସ୍କାର।